ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏର ପ୍ରାର୍ଥୀ ହେବେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍. ନିର୍ବାଚନ କମିଶନ ତା'ର ସାମ୍ବିଧାନିକ କର୍ତ୍ତବ୍ୟରୁ କେବେ ପଛକୁ ହଟିବ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ. ରୁଷ ୟୁକ୍ରେନ୍ ଯୁଦ୍ଧ ସମାପ୍ତି ଉଦ୍ଦେଶ୍ୟରେ ଆଜି ହ୍ୱାଇଟ୍ ହାଉସ୍ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ. ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଏବଂ ଡୁରାଣ୍ଡ କପ୍ ଫୁଟବଲ ସେମିଫାଇନାଲକୁ ଇଷ୍ଟ ବେଙ୍ଗଲ ଏଫ୍ସି ଓ ଡାଇମଣ୍ଡ ହାର୍ବର ଏଫ୍ସି ଉନ୍ନୀତ. ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏର ପ୍ରାର୍ଥୀ ହେବେ. ଗତକାଲି ନୂଆଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି. ସେ କହିଛନ୍ତି ଏନ୍ଡିଏର ସମସ୍ତ ସହଯୋଗୀ ଦଳ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି.
संसदीय बोर्ड की बैठक में जिसका नेतृत्व प्रधानमंत्री नरेंद्र मोदी की उपस्थिति में हुआ, सभी पहलुओं पर चर्चा हुई और नामों पर विस्तृत रूप से जो पार्टी में एक्सरसाइज हुई थी उन सारे एक्सरसाइज के बारे में डेलिब्रेशन हुआ, सभी के साथ चर्चा हुई, सुझाव मांगे गए और उसके बाद फिर ये तय हुआ कि हमारे उपराष्ट्रपति के प्रत्याशी के रूप में महाराष्ट्र के राज्यपाल श्री सीपी राधाकृष्णन जी, चंद्रपुरम पुन्नास्वामी राधाकृष्णन जी, उनको हम एनडीए का प्रत्याशी बनाएंगे और वो एनडीए के प्रत्याशी के रूप में रहेंगे.
संसदीय बोर्ड बैठक में प्रधानमंत्री नरेंद्र मोदी, स्वराष्ट्र मंत्री अमित शाह एवं प्रतिरक्षा मंत्री राजनाथ सिंह जोग देथिले. सूचना योग्य उपराष्ट्रपति निर्वाचन आसंता मास 9 तारीख रे अनुष्ठित हेबो. एनडीए रे ई निष्पत्ति को प्रधानमंत्री नरेंद्र मोदी स्वागत करिसेंति. सामाजिक गणमाध्यम पोस्ट रे श्री मोदी कहिसेंति ଶ୍ରୀ ରାଧାକ୍ରିଷ୍ଣନ୍ ତାଙ୍କର ସମର୍ପଣ, ନମ୍ରତା ଏବଂ ବୁଦ୍ଧିମତା ଯୋଗୁଁ ସାର୍ବଜନୀନ ଜୀବନରେ ଲୋକପ୍ରିୟତା ହାସଲ କରିଛନ୍ତି. ସର୍ବଦା ସମାଜସେବା ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଉଥିବା ଶ୍ରୀ ରାଧାକ୍ରିଷ୍ଣନ୍ ତାମିଲନାଡୁର ବିକାଶ ଲାଗି ତୃଣମୂଳ ସ୍ତରରେ କାର୍ଯ୍ୟ କରିଛନ୍ତି. ଶ୍ରୀ ମୋଦି କହିଛନ୍ତି ସାଂସଦ ଏବଂ ରାଜ୍ୟପାଳ ଭାବେ ଶ୍ରୀ ରାଧାକ୍ରିଷ୍ଣନ୍ଙ୍କର ସାମ୍ବିଧାନିକ ବିଷୟ ଉପରେ ବିସ୍ତୃତ ଜ୍ଞାନ ରହିଛି. ନିର୍ବାଚନ ଆୟୋଗଙ୍କ ପାଇଁ ସମସ୍ତ ରାଜନୈତିକ ଦଳ ସମାନ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି. ଗତକାଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଗ କହିଛନ୍ତି କୌଣସି ରାଜନୈତିକ ଦଳ ମଧ୍ୟରେ ଆୟୋଗ ଭେଦଭାବ କରନ୍ତି ନାହିଁ. ନିର୍ବାଚନ କମିଶନ ତା'ର ସାମ୍ବିଧାନିକ କର୍ତ୍ତବ୍ୟରୁ କେବେ ପଛକୁ ହଟିବ ନାହିଁ ବୋଲି କମିଶନ କହିଛନ୍ତି.
कानून के अनुरूप हर राजनीतिक दल का जन्म चुनाव आयोग में रजिस्ट्रेशन से ही होता है. चुनाव आयोग उन्हीं राजनीतिक दलों में भेदभाव कैसे कर सकता है? चुनाव आयोग के लिए न तो कोई विपक्ष है, न तो कोई पक्ष है, सब समकक्ष हैं. चाहे किसी भी राजनीतिक दल का कोई भी हो, चुनाव आयोग अपने संवैधानिक कर्तव्य से पीछे नहीं हटेगा.
ଜ୍ଞାନେଶ କୁମାର କହିଛନ୍ତି କେତେକ ଲୋକ ଦୁଇଥର ଭୋଟ୍ ଦେବା ଅଭିଯୋଗ କରନ୍ତି, କିନ୍ତୁ ପ୍ରମାଣ ଖୋଜିବା ସମୟରେ ସେମାନଙ୍କଠାରୁ କୌଣସି ଉତ୍ତର ମିଳିନଥାଏ. ନିର୍ବାଚନ କମିଶନ କିମ୍ବା କୌଣସି ଭୋଟର ଏଭଳି ଅଭିଯୋଗକୁ ଭୟ କରନ୍ତି ନାହିଁ. ଗରିବ, ଧନୀ, ବୃଦ୍ଧ, ମହିଳା ଏବଂ ଯୁବକଙ୍କ ସମେତ ସମସ୍ତ ବର୍ଗ ଓ ଧର୍ମର ଭୋଟରମାନଙ୍କ ସହିତ କୌଣସି ଭେଦଭାବ ନ ରଖି ନିର୍ବାଚନ କମିଶନ ସେମାନଙ୍କ ସହିତ ରହିବ ବୋଲି ଆୟୋଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି. ଲୋକସଭା ନିର୍ବାଚନ ସମୟରେ 1 କୋଟିରୁ ଅଧିକ ସରକାରୀ କର୍ମଚାରୀ, 10 ଲକ୍ଷରୁ ଉର୍ଦ୍ଧ ବୁଥ୍ ସ୍ତରୀୟ ଏଜେଣ୍ଟ ଏବଂ 20 ଲକ୍ଷରୁ ଅଧିକ ପୋଲିଂ ଏଜେଣ୍ଟ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ. ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ସମସ୍ତ ରାଜନୈତିକ ଦଳ ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଅନୁରୋଧ କରିଛନ୍ତି. ଏହି କ୍ରମରେ ବିହାରରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି.
ଲୋକସଭା କେ ଚୁନାବ କି ପ୍ରକ୍ରିୟା ମେ 1 କରୋଡ଼ ସେ ବି ଅଧିକ କର୍ମଚାରୀ, 10 ଲକ୍ଷ ସେ ବି ଅଧିକ बूथ लेवल एजेंट्स, 20 लाख से भी अधिक प्रत्याशियों के पोलिंग एजेंट्स चुनाव के लिए कार्य करते हैं. इतने सारे लोगों के समक्ष इतनी पारदर्शी प्रक्रिया में क्या कोई भी मतदाता वोट की चोरी कर सकता है? कुछ मतदाताओं द्वारा दोहरे मतदान के आरोप लगाए गए, सबूत मांगने पर जवाब नहीं मिला. ऐसे मिथ्या आरोपों से न तो चुनाव आयोग डरता है और न ही कोई मतदाता.
ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱୟଂଶାସିତ ସଂଗଠନ ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପୀଠ ଆଜି ଏହାର 30ତମ ଜାତୀୟ ସମ୍ମିଳନୀ ଆୟୋଜନ କରୁଛି. ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀର ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆୟୁର୍ବେଦ ମାଧ୍ୟମରେ ଶିଶୁ ରୋଗ ଚିକିତ୍ସା ଏବଂ ସୁସ୍ଥତା ପରିଚାଳନା। ଦୁଇଦିନିଆ ଏହି ସମ୍ମିଳନୀରେ ଆୟୁର୍ବେଦ କ୍ଷେତ୍ରରେ ସଂଶ୍ଳିଷ୍ଟ ଅଂଶୀଦାର, ବିଶେଷଜ୍ଞ, ଆୟୁର୍ବେଦ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଛାତ୍ରଛାତ୍ରୀ ଯୋଗଦେବେ। ଆୟୁର୍ବେଦ ଆଧାରିତ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ବୈଜ୍ଞାନିକ ଗବେଷଣାପତ୍ର ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ। ଶିଶୁ ରୋଗ ଚିକିତ୍ସା, ସୁସ୍ଥ ପରିଚାଳନା ଏବଂ ଏ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
बच्चो, डेंगू के क्या लक्षण हैं?
मास्टर जी, तेज बुखार, सिर दर्द, बदन दर्द, आँखों में दर्द, त्वचा पर चकत्ते।
शाबाश।
इसके अलावा मास्टर जी, कभी कभी उल्टी, पेट दर्द, मसूड़ों व नाक से खून भी निकलता है।
अरे वाह, पिंकी तो बड़ी होशियार है।
जी हाँ, डेंगू के लक्षणों को पहचाने, अगर इनमें से कोई भी लक्षण हो तो घबराए नहीं, डॉक्टर की सलाह ले।
मच्छर मुक्त हो घर परिवार, डेंगू कर न पाए वार।
स्वास्थ्य एवं परिवार कल्याण मंत्रालय, भारत सरकार द्वारा जनहित में जारी।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କ ମଧ୍ୟରେ ଆଜି ହ୍ୱାଇଟ୍ ହାଉସ୍ରେ ହେବାକୁ ଥିବା ବୈଠକରେ ୟୁରୋପୀୟ ନେତାମାନେ ସାମିଲ ହେବେ। ରୁଷ୍ ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ଲାଗି ଦିନକୁ ଦିନ ଅନ୍ତର୍ଜାତୀୟ ଚାପ ବୃଦ୍ଧି ପାଉଥିବାରୁ ଆଜିର ବୈଠକରେ ନିର୍ଣ୍ଣାୟକ ନିଷ୍ପଭି ନିଆଯିବାର ସମ୍ଭାବନା ରହିଛି। ବୈଠକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ଜର୍ମାନ୍ ଚାନ୍ସେଲର ଫ୍ରେଡେରିକ୍ ମର୍ଜ, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଦେର୍ ଲେୟନ୍ ଏବଂ ନାଟୋ ମହାସଚିବ ମାର୍କ ରୁଟ୍ ଏହି ଆଲୋଚନାରେ ଯୋଗଦେବେ। ଆମେରିକାର ପ୍ରଥମ ମହିଳା ମେଲୋନିଆ ଟ୍ରମ୍ପ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଶିଶୁ ଓ ଭବିଷ୍ୟତ ପିଢ଼ିଙ୍କ ସ୍ୱାର୍ଥ ରକ୍ଷା ପାଇଁ ୟୁକ୍ରେନ୍ ସହ ଯୁଦ୍ଧ ସମାପ୍ତ କରିବା ଲାଗି ଏକ ହୃଦୟସ୍ପର୍ଶୀ ପତ୍ର ଲେଖିଛନ୍ତି। ମେଲାନିଆ ଟ୍ରମ୍ପ୍ ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷା ଅଭିଭାବକ ଏବଂ ବିଶ୍ୱଶ୍ରେଣୀୟ ନେତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ନୀତିରେ ଏହା ତାଙ୍କର ଦ୍ୱିତୀୟ ସମ୍ପୃକ୍ତି ବୋଲି କୁହାଯାଇଛି। ପୂର୍ବରୁ ୟୁକ୍ରେନ୍କୁ ସାମରିକ ସହାୟତା ବୃଦ୍ଧି କରିବା ଲାଗି ସେ ତାଙ୍କ ସ୍ୱାମୀ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପରାମର୍ଶ ଦେଇଥିଲେ। ଚୀନ୍ର ବୈଦେଶିକ ମନ୍ତ୍ରୀ ତଥା ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିଟି ବ୍ୟୁରୋ ସଦସ୍ୟ ୱାଙ୍ଗ ୱି ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ୱାଙ୍ଗ ୱିଙ୍କ ମଧ୍ୟରେ ଭାରତ ଚୀନ୍ ସୀମା ପ୍ରସଙ୍ଗରେ 24ତମ ଆଲୋଚନା ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଚୀନ୍ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଜଳବାହିତ ରୋଗରୁ ସୁରକ୍ଷା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ପ୍ରଫେସର ଡାକ୍ତର ପୁନିତ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 ଓ 01123344444 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଉପଲବ୍ଧ ହେବ। ଡୁରାଣ୍ଟଙ୍କ ଫୁଟବଲ ପ୍ରତିଯୋଗିତାରେ ଇଷ୍ଟବେଙ୍ଗଲ ଫୁଟବଲ ଟିମ୍ ମୋହନବାଗାନ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଗତ ସନ୍ଧ୍ୟାରେ ଆୟୋଜିତ ମ୍ୟାଚ୍ରେ ଇଷ୍ଟବେଙ୍ଗଲ ଏଫ୍ସି ତା'ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଥିବାବେଳେ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଡାଇମଣ୍ଡ ହାର୍ବର ଏଫ୍ସି 2-0 ଗୋଲ୍ରେ ଜାମସେଦପୁର ଏଫ୍ସିକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ବୁଲ୍ଗେରିଆରେ ଅନୁଷ୍ଠିତ 20 ବର୍ଷରୁ କମ୍ ବିଶ୍ୱ ଚମ୍ପିୟନ୍ସିପ୍ର ପ୍ରଥମ ଦିନରେ କୁସ୍ତିଯୋଦ୍ଧା ବିଶାଲ 97 କିଲୋଗ୍ରାମ ବର୍ଗରେ ପରାସ୍ତ ହେବା ପରେ କାଂସ୍ୟ ପଦକ ଲାଗି ମ୍ୟାଚ୍ ଖେଳିବେ। 20 ବର୍ଷୀୟ ବିଶାଲ ସେମିଫାଇନାଲ୍ରେ 9-1 ପରାସ୍ତ ହେବା ପରେ କାଂସ୍ୟ ପଦକ ଲାଗି ଗ୍ଲାପର୍ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ସ୍ୱିଜରଲ୍ୟାଣ୍ଡର ଜୁରିଚ୍ରେ ଆସନ୍ତା 27 ଓ 28 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ ନିମନ୍ତେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି ନିରଜ ଚୋପ୍ରା। ନିରଜ ପ୍ୟାରିସ୍ ଲେଗ୍ରେ 88.16 ମିଟର ଥ୍ରୋ କରି ବିଜୟୀ ହୋଇଥିବା ବେଳେ ଦୋହାରେ 90.92 ମିଟର ଥ୍ରୋ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏର ପ୍ରାର୍ଥୀ ହେବେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ। ନିର୍ବାଚନ କମିଶନ ତା'ର ସାମ୍ବିଧାନିକ କର୍ତ୍ତବ୍ୟରୁ କେବେ ପଛକୁ ହଟିବ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ରୁଷ୍ ୟୁକ୍ରେନ୍ ଯୁଦ୍ଧ ସମାପ୍ତି ଉଦ୍ଦେଶ୍ୟରେ ଆଜି ହ୍ୱାଇଟ୍ ହାଉସ୍ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି। ଏବଂ ଡୁରାଣ୍ଡ କପ୍ ଫୁଟବଲ ସେମିଫାଇନାଲକୁ ଇଷ୍ଟ ବେଙ୍ଗଲ ଏଫ୍ସି ଓ ଡାଇମଣ୍ଡ ହାର୍ବର ଏଫ୍ସି ଉନ୍ନୀତ। ସମ୍ବାଦ ଶେଷ ହେଲା।